ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଓଡ଼ିଶାର ନୂଆପଡ଼ା ସମେତ ସାତଟି ରାଜ୍ୟର ଆଠଟି ବିଧାନସଭା ଆସନର ଉପନିର୍ବାଚନ ଲାଗି ମଧ୍ୟ ଏକସଙ୍ଗେ ହେବ ମତଦାନ। ଗଣତନ୍ତ୍ର ହେଉଛି ଭାରତ ଆଙ୍ଗୋଲା ସାମାଜିକ ସଂରଚନାର ଭିତ୍ତିଭୂମି, କହିଲେ ରାଷ୍ଟ୍ରପତି। ଭୁଟାନକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ ଦେଶରେ ପ୍ରତିରକ୍ଷା କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପକ୍ଷରୁ 71.6% ସାମଗ୍ରୀ ଉତ୍ପାଦନ କରାଯାଇଛି, ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା। ଏବଂ ଭାରତ ଓ ଚୀନ୍ ମଧ୍ୟରେ ପ୍ରାୟ 5 ବର୍ଷ ପରେ ଆଜିଠାରୁ ପୁନଃ ଆରମ୍ଭ ହେଲା ସିଧାସଳଖ ବାଣିଜ୍ୟିକ ବିମାନ ଚଳାଚଳ। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। 20 ଜିଲ୍ଲାର 122 ଆସନ ପାଇଁ ମୁକ୍ତ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 3,70,00,000 ଅଧିକ ମତଦାତା 1,302 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ 136 ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସକାଳ 7:00 ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଚାଲିବ। ତେବେ ସୁରକ୍ଷାଗତ କାରଣରୁ ଗୟା, ଔରଙ୍ଗାବାଦ, ବାଙ୍କା ଏବଂ ରୋହସତ୍ ଜିଲ୍ଲାର 7 ବିଧାନସଭା ନିର୍ବାଚନ ମଣ୍ଡଳୀର 1,202 ଭୋଟ୍ ଗ୍ରହଣ କେନ୍ଦ୍ରରେ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜଣାଯାଇଛି। ଏହି ପର୍ଯ୍ୟାୟରେ 45,000 ଅଧିକ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ମହିଳା ସଶକ୍ତିକରଣକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ 595 ଭୋଟ୍ ଗ୍ରହଣ କେନ୍ଦ୍ରରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ 6 ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଖାପାଖି 65% ମତଦାନ ହୋଇଥିବା ଜଣାଯାଇଛି। ଆସନ୍ତା 14 ଏହି 2 ପର୍ଯ୍ୟାୟର ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ନୂଆପଡ଼ା ସମେତ 7 ରାଜ୍ୟର 8 ବିଧାନସଭା ଆସନର ଉପନିର୍ବାଚନ ଲାଗି ମଧ୍ୟ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ। ଅନ୍ୟ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ବୋଡ଼ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘଟଶୀଳ, ତେଲଙ୍ଗାନାର ଜୁବୁଲି ହିଲ୍ସ, ପଞ୍ଜାବର ତରଣତାରନ୍ ଏବଂ ମିଜୋରାମର ଡମ୍ପା। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲୁଆଣ୍ଡାଠାରେ ଆଙ୍ଗୋଲାର ଜାତୀୟ ସଂସଦକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଏହି ସଂସଦକୁ ସମ୍ବୋଧିତ କରିବା ଏକ ଗର୍ବର ବିଷୟ। ଆଙ୍ଗୋଲାର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଶାନ୍ତି ଓ ଗଣତନ୍ତ୍ର ପ୍ରତିଷ୍ଠା ପର୍ଯ୍ୟନ୍ତ ଯାତ୍ରାକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ଭାରତ ଆଙ୍ଗୋଲା ମଧ୍ୟରେ କୂଟନୈତିକ ସମ୍ପର୍କର ଚଳିତ ବର୍ଷ 40ତମ ବାର୍ଷିକୀ ପୂର୍ତ୍ତି ସହିତ ଆଙ୍ଗୋଲାର ସ୍ୱାଧୀନତା ପ୍ରାପ୍ତିର ସୁବର୍ଣ୍ଣ ଜୟନ୍ତୀ ପାଳନ ଲାଗି ରାଷ୍ଟ୍ରପତି ମୁର୍ମୁ 2025ର ଏକ ସ୍ୱତନ୍ତ୍ରତା ରହିଛି ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏହି ସମାରୋହ ଉଭୟ ଦେଶ ଲାଗି ଆପୋଷ ପ୍ରେରଣାର ଏକ ଉତ୍ସ ଭାବେ କାର୍ଯ୍ୟ କରିବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବ।
ଏ ବର୍ଷ ଭାରତ ଅଙ୍ଗୋଲା କେ ବିଚ୍ ରାଜନୈତିକ ସମ୍ବନ୍ଧ କି ସ୍ଥାପନା କି 40ବିଂ ବର୍ଷ ଗାଁଠେ ସାଥୀ ଅଙ୍ଗୋଲା ଆପଣ ସ୍ୱତନ୍ତ୍ରତା କି ସ୍ୱର୍ଣ୍ଣ ଜୟନ୍ତୀ ମନା ରହା ହେ। ୟେ ଦୋନୋ ଐତିହାସିକ ଅବସର ହମାରେ ଦ୍ୱିପକ୍ଷୀୟ ସମ୍ବନ୍ଧ କୋ ଔର ଅଧିକ ଗହରାଇ ଔର ବିସ୍ତାର ଦେନେ କି ପ୍ରେରଣା ଦେତେ ହେ। ମେ ଆପ ସଭି କୋ ସ୍ୱତନ୍ତ୍ରତା କି 50ବିଂ ବର୍ଷ ଗାଁଠ ପର 140 କରୋଡ଼ ଭାରତୀୟ କି ଓର ସେ ହାର୍ଦ୍ଦିକ ବଧାଇ ଦେତି ହୁଁ।
ରାଷ୍ଟ୍ରପତି ଭାରତ ଓ ଆଙ୍ଗୋଲା ମଧ୍ୟରେ ଗଣତାନ୍ତ୍ରିକ ସମ୍ପର୍କ ଉପରେ ଆଲୋକପାତ କରି କହିଛନ୍ତି ଗଣତନ୍ତ୍ର ହେଉଛି ଦୁଇ ଦେଶ ମଧ୍ୟରେ ସାମାଜିକ ସଂରଚନାର ଭିତ୍ତିଭୂମି। ଭାରତ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାବେଳେ ଆଙ୍ଗୋଲା ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଗତିଶୀଳ ଗଣତନ୍ତ୍ର ରାଷ୍ଟ୍ର।
ହମାରେ ଦୋନୋ ଦେଶ ମେ ସଂସଦୀୟ ଲୋକତନ୍ତ୍ର ହମାରି ସାମାଜିକ ସଂରଚନା କା ଆଧାର ହେ। ଭାରତ ବିଶ୍ୱ କା ସବସେ ବଡ଼ା ଲୋକତନ୍ତ୍ର ହେ ଔର ଅଙ୍ଗୋଲା ଆଫ୍ରିକା କେ ସବସେ ଗତିଶୀଲ ଲୋକତନ୍ତ୍ର ମେ ସେ ଏକ ହେ। ଦୋନୋ ହି ଇସ୍ ବିଶ୍ୱାସ ପର ଆଧାରିତ ହେ କି ପ୍ରତ୍ୟେକ ନାଗରିକ କି ଆୱାଜ ମାଇନେ ରଖତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭୁଟାନକୁ ଦୁଇଦିନିଆ ଗସ୍ତରେ ଯିବେ। ଭାରତ ଓ ଭୁଟାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି ଗସ୍ତ କାଳରେ ଶ୍ରୀ ମୋଦି ଓ ଭୁଟାନର ରାଜା ଜିଗ୍ମେ ଖେସାର ୱାଙ୍ଗଚୁକ୍ 1,020 ମେଗାୱାଟ ବିଶିଷ୍ଟ ପୁନତ୍ ସାଞ୍ଚୁ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି। ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁକ୍ଙ୍କ 70ତମ ଜନ୍ମବାର୍ଷିକୀ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଥିମ୍ପୁଠାରେ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2024-25 ଆର୍ଥିକ ବର୍ଷରେ ଦେଶରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପକ୍ଷରୁ ମୋଟ 71.6% ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଏହି ଆର୍ଥିକ ବର୍ଷରେ ପ୍ରାୟ 1,51,000 କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଉତ୍ପାଦନ କରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀର ବିଶ୍ୱ ବାଣିଜ୍ୟ କେନ୍ଦ୍ର ପରିସରରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭବନର ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି ଏହି ସମୟ ମଧ୍ୟରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀର ପରିମାଣ 6,695 କୋଟି ଟଙ୍କାରେ ପହଞ୍ଚିଛି। ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ମେଡ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ସାମଗ୍ରୀ ଉପରେ ସମଗ୍ର ବିଶ୍ୱର ବିଶ୍ୱାସ ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି। ଭାରତକୁ ବିଶ୍ୱସ୍ତରରେ ଏକ ପ୍ରତିରକ୍ଷା ହବ୍ରେ ପରିଣତ କରିବା ଦିଗରେ ଗବେଷଣା, ବିକାଶ, ସ୍ୱଦେଶୀ ଜ୍ଞାନକୌଶଳରୁ ଅଧିକରୁ ଅଧିକ ସଫଳ ବ୍ୟବହାର ଏବଂ ରପ୍ତାନୀ କାରବାରକୁ ବୃଦ୍ଧି କରିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଏ କ୍ଷେତ୍ରରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ପ୍ରାୟ 5 ବର୍ଷ ପରେ ସିଧାସଳଖ ବାଣିଜ୍ୟିକ ବିମାନ ଚଳାଚଳ ଆଜିଠାରୁ ପୁନଃ ଆରମ୍ଭ ହୋଇଛି। ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ କରାଯାଇଥିବା ପୋଷ୍ଟରେ ଉଲ୍ଲେଖ କରାଯାଇଛି। ନୂଆଦିଲ୍ଲୀରୁ ଆଜି ଚୀନ୍ରେ ପହଞ୍ଚିଥିବା ବିମାନର ଯାତ୍ରୀମାନଙ୍କୁ ସାଂଘାଇସ୍ଥିତ ଭାରତୀୟ କନ୍ସଲ୍ ଜେନେରାଲ୍ ପ୍ରତୀକ ମାଥୁର ସ୍ୱାଗତ କରିଛନ୍ତି। ଏସିଆର ଏହି ଦୁଇ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଯାତାୟତ ଏବଂ ବାଣିଜ୍ୟ କାରବାରକୁ ସ୍ୱାଭାବିକ କରିବା ଦିଗରେ ଏହାକୁ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଅଭିହିତ କରାଯାଇଛି। ଏଠାରେ ସୂଚନା ଦିଆଯାଇପାରେ, କୋଭିଡ୍ ମହାମାରୀ ଏବଂ ପରେ ପରେ କୂଟନୈତିକ ଉତ୍ତେଜନା ଲାଗି ରହିବା ଫଳରେ ଭାରତ ଓ ଚୀନ୍ ମଧ୍ୟରେ ପ୍ରାୟ ଗତ 5 ବର୍ଷ ଧରି ସିଧାସଳଖ ବିମାନ ଚଳାଚଳ ବନ୍ଦ ରହିଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବାୟୁ ପ୍ରଦୂଷଣ ବିରୁଦ୍ଧରେ ଲଢ଼େଇ, ସୁରକ୍ଷିତ ଏବଂ ସୁସ୍ଥ ରହିବା ପାଇଁ ପଦକ୍ଷେପ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ପୂର୍ବତନ ମୁଖ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଏସ୍କେ ଶର୍ମା ଏବଂ ପଲ୍ମୋନୋଲୋଜିଷ୍ଟ ଡାକ୍ତର ସୌରଭ ମିତ୍ତଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 0117117117, 2331444, 2331048 ଏବଂ 2371-7106 ନମ୍ବରକୁ ଡାଏଲ୍ କରି ପଚାରିପାରିବେ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ କିମ୍ବା ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଆସନ୍ତା ମାସ 1 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ବିଭିନ୍ନ ବୈଧାନିକ ତଥା ଜନସାଧାରଣଙ୍କ ସ୍ୱାର୍ଥଜନିତ ପ୍ରସଙ୍ଗ ସରକାରୀ ନୀତି ଉପରେ ଫଳପ୍ରଦ ଆଲୋଚନା କରାଯିବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଶାବ୍ୟକ୍ତ କରିଛନ୍ତି। ଆଜି କୋହିମାଠାରେ 22ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀକୁ ଉଦ୍ଘାଟନ କରିବା ପରେ ଗଣମାଧ୍ୟମକୁ ସେ ଏହା କହିଛନ୍ତି। ଏହି ଅବସରରେ ଶ୍ରୀ ବିର୍ଲା ସଂସଦକୁ ଗଣତନ୍ତ୍ରର ମନ୍ଦିର ଭାବେ ଅଭିହିତ କରିବା ସହିତ ସେଠାରେ ଶୃଙ୍ଖଳା ଏବଂ ଏହାର ମର୍ଯ୍ୟାଦା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେଉଁ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ନୀତି ପ୍ରଣୟନ କରାଯାଏ ସେଭଳି ରାଷ୍ଟ୍ରର ଭବିଷ୍ୟତରେ ସାମଗ୍ରିକ ବିକାଶ ସମ୍ଭବ ହୋଇଥାଏ।
ଜିସ୍ ରାଜ୍ୟ କେ ଅନ୍ଦର ଦୂରଦୃଷ୍ଟି ନୀତି ବନ୍ତି ହେ ଜିସ୍ ନୀତିଓ କେ ଅନ୍ଦର ଜନତା କି ଅପେକ୍ଷା ଆକାଂକ୍ଷା ଆତି ହେ ଜିନ୍ ନୀତିଓ କେ ଅନ୍ଦର ଜନତା କେ ବିଚାରୋ ସେ ଜନ୍ମ ନୀତି ବନ୍ତି ହେ ନିଶ୍ଚିତ ରୂପ ସେ ଓ ରାଜ୍ୟ ଭବିଷ୍ୟ ମେ ଏକ ବ୍ୟାପକ ଆର୍ଥିକ ସାମାଜିକ ପରିବର୍ତ୍ତନ କରତେ ହୁଏ ବିକାଶ କେ ମୂଳଭୂତ ଢାଞ୍ଚୋ କେ ସାଥ वहाँ की प्रकृति वहाँ की संस्कृति को जीवंत रखते हुए नीतियां बनाने का काम करे।
वर्षा जल संरक्षण करने सहित ग्रामीण जीवन जीविका को सशक्त करने लगे केन्द्र जोगाजोग एवं ग्रामीण विकास राष्ट्रमंत्री डॉक्टर पेमा सानी चंद्रशेखर जनसाधारण को आह्वान देते आज आंध्र प्रदेश गुंटूर दुईदिनिया जातीय जलछाय महोत्सव को उद्घाटन करने अवसर में से डॉक्टर चंद्रशेखर कहते जलर सुरक्षा हूँ जातीय सुरक्षा ଜଳ ସଂରକ୍ଷଣ ତଥା ଏହାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଜଳଛାୟା ପ୍ରକଳ୍ପଗୁଡ଼ିକୁ ସଫଳତାର ସହ ଦେଶବ୍ୟାପୀ କାର୍ଯ୍ୟକାରୀ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ହେବ ଭୋଟ୍ ଗ୍ରହଣ। ଓଡ଼ିଶାର ନୂଆପଡ଼ା ସମେତ 7ଟି ରାଜ୍ୟର 8ଟି ବିଧାନସଭା ଆସନର ଉପନିର୍ବାଚନ ଲାଗି ମଧ୍ୟ ଏକସଙ୍ଗେ ହେବ ମତଦାନ। ଭୁଟାନକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଏବଂ ଭାରତ ଓ ଚୀନ୍ ମଧ୍ୟରେ ପ୍ରାୟ 5 ବର୍ଷ ପରେ ଆଜିଠାରୁ ପୁନଃ ଆରମ୍ଭ ହେଲା ସିଧାସଳଖ ବାଣିଜ୍ୟିକ ବିମାନ ଚଳାଚଳ। ସମ୍ବାଦ ଶେଷ ହେଲା।